ओम शांति। आज साकार महावाक्य 6 डिसेंबर 2025 मधुर संतान मने एही शरीर रूपी खेलना आत्मा रूपी चैतन्य चाबी द्वारा चलुचि तुमे निज को आत्मा निश्चय कर तेबे निर्भय होइजिव। प्रश्न आत्मा शरीर सहित खेल खेली खेली तळकु खसिचे सेतिपई ताको केउ नाम दिया छिबो। उत्तर काठकंडे। ड्रामा रे जे परी काठकंडेई रो खेल देखाई थांती सेई परी तुमे आत्मा माने काठकंडेई सदृश 5000 वर्ष रो खेल खेली खेली तळे पहुंचि जाइछो। बाबा तुम भळी काठकंडेई माननकु उपर को चढ़ीबार रास्ता देखाइबा पई आसिछंती। एबे तुमे माने श्रीमत रूपक चापी लगाओ तेबे उपर को चली जीवो। गीत मेहे फिल्मे जल उठी समा। ओम शांति। आत्मिक पिता आत्मिक संतान मानंकु श्रीमत देउछंती। जदि केबे कहार चली चलन ठीक न थाए तेबे तांकु मां बापा कहिथांती तुमको ईश्वर फल बुद्धि दियंतु। विचारांकु एकथा जणा ही नाही जे ईश्वर सतरे मत देउछंती। एबे तुमको ईश्वरीय मत मिळुचि अर्थात आत्मिक पिता पिला मन्नंकु श्रेष्ठ हेबा पई श्रेष्ठ मत देउछंती। एबे तुमि जणुच आमे श्रेष्ठ रु श्रेष्ठ हेउछु। बाबा हमको केते उच्च मत देउछंती आमे तांको मतरे चले मनुष्य रु देवता हेउछु। तेनु एथिरु प्रमाणित हेउछि जे सही बापा ही मनुष्य रु देवता करुछंती। सिख मने मध्य गायन करंते मनुष्य से देवता किए तेबे निश्चय मनुष्य रु देवता करिवार मत देउछंती। तांकर महिमा मध्य गायन करिछंती। एक ओंकार कर्ता पुरुष निर्भय तुमे सबु निर्भय होइ जाउछ। निज को आत्मा भावुछ ना आत्मार कौनसी भय न थाए। बाबा कहते निर्भय हुआ भय पुणी कौन पाई करिवो। तुमर कौनसी भय नाही तुमे निज घरे बसी मध्य बाबांकर श्रीमत पाई चलीच। वास्तव रे कहार श्रीमत किए देउछंती ए कथा तो गीतारे नाही। एबे तुमे बुझुच बाबा कहते तुमे पतित हो जाइछ एबे पावन हेबा पाई एकमात्र मोदी मन पकाओ। पुरुषोत्तम हेबार मेला एही संगम जुगरे ही हेउछि। बहुत आसी श्रीमत नेउछंती एहाको ईश्वरंक सहित पिलामानंकर मेला बोली कहा जाउछि। ईश्वर मध्य हेउछंती निराकार आत्मा मने मध्य निराकार। मु आत्मा एही अभ्यास को पक्का करबा को हेबो। जेपरी खेलना रे चाबी देले ताहा नृत्य करी थाए सही परी आत्मा मध्य शरीर रूपे खेलना रे चाबी अटे। एथिरे आत्मा नथिले किछि करि परिबो नाही। तुमे हेउछ चैतन्य खेलना। खेलना रे चाबी न दिया गले से कोनोसी कामरा नहे स्थिर होइजिवो। आत्मा मध्य चैतन्य चाबी अटे एवं एहा अविनाशी अमर चाबी अटे। बापा बुझाउछंती मु आत्मा को ही देखुचि आत्मा शुणुचि एही अभ्यास पक्का करबा को हेबो। एही चाबी बिना शरीर कार्य करिपारिबो नाही। एही सृष्टि को मध्य अविनाशी चाबी मिलिचि। एहार चाबी 5000 वर्ष पर्यंत चलुचि। चैतन्य चाबी होइथिबा कारणरु चक्र घूरी चली थाए। एहा हेउछि चैतन्य खेलना। बाबा मते हेउछंती चैतन्य आत्मा। जेते बेले चाबी शेष होइ जाउछि पुणि बाबा से नुआ करी जुक्ति बताउछंती जे मते मने पकाइबा द्वारा पुणि चाबी लागि जीवो अर्थात आत्मा तम प्रधानरु सत्य प्रधान होइ जीवो। जेपरी मोटर ओ पेट्रोल सरीगले पुणि भर्ती करा जाय थाए एबे तुमर आत्मा बुझुचे आम भितरे ज्ञान रूपक पेट्रोल किपरि भर्ती हेबो। बैटरी खाली हेले सेथिरे पुणि शक्ति भरा जाय थाए ना। बैटरी खाली होई गेले आलोक समाप्त होई जाए। एबे तुम आत्मा रूपे बैटरी भरपूर हेउछि। जेते बाबांकु मने पकाइबा सेते शक्ति भरि जीवो। 84 जन्मर चक्र लगाई बैटरी खाली होई जाइछि। ଆତ୍ମା ସତ୍ତ୍ୱ ରଜ ତମରେ ଆସୁଛି। ଏବେ ପୁଣି ବାବା ଆସିଛନ୍ତି ଚାବି ଦେବାକୁ, ଅର୍ଥାତ୍ ବ୍ୟାଟେରୀ ଭରିବାକୁ। ଶକ୍ତି ନଥିଲେ ମନୁଷ୍ୟ କିପରି ଦୁର୍ବଳ ହୋଇଯାନ୍ତି, ତେଣୁ ଏବେ ଯୋଗ ଦ୍ୱାରା ବ୍ୟାଟେରୀକୁ ଭରିବାକୁ ହେବ। ଏହାକୁ ଚୈତନ୍ୟ ବ୍ୟାଟେରୀ କୁହାଯିବ। ବାବା କହୁଛନ୍ତି, ମୋ ସହିତ ଯୋଗ ଲଗାଅ। ଏହି ଜ୍ଞାନ ଏକମାତ୍ର ବାବା ହିଁ ଦେଉଛନ୍ତି। ସେହି ଏକ ବାବା ହିଁ ସଦ୍ଗତିଦାତା ଅଟନ୍ତି। ଏବେ ତୁମ ବ୍ୟାଟେରୀ ସମ୍ପୂର୍ଣ୍ଣ ଭରପୁର ହେଉଛି, ଯାହାଦ୍ୱାରା ତୁମେ ପୁଣି 84 ଜନ୍ମ ପୁରା ପାଠ ବଜାଉଛ। ଯେପରି ଡ୍ରାମାରେ କାଠ କଣ୍ଢେଇମାନେ ନାଚିଥାନ୍ତି, ତୁମେ ଆତ୍ମାମାନେ ମଧ୍ୟ କାଠ କଣ୍ଢେଇ ସଦୃଶ ଅଟ। ଉପରୁ ଓଲାଇ ଓଲାଇ 5000 ବର୍ଷରେ ଏକଦମ ତଳକୁ ଆସିଯାଉଛ। ପୁଣି ବାବା ଆସି ଉପରକୁ ଚଢ଼ାଉଛନ୍ତି, ତାହା ଏକ ଖେଳନା ଅଟେ। ବାବା ଆରୋହଣ ଅବରୋହଣ କଳାର ଅର୍ଥ ବୁଝାଉଛନ୍ତି। ଏହା 5000 ବର୍ଷର କଥା। ତୁମେ ଜାଣୁଛ, ଶ୍ରୀମଦ୍ ଦ୍ୱାରା ଆମକୁ ଚାବି ମିଳୁଛି। ଆମେ ସମ୍ପୂର୍ଣ୍ଣ ସତ୍ୟପ୍ରଧାନ ହୋଇଗଲା ପରେ ସାରା ଅଭିନୟର ପୁନରାବୃତ୍ତି କରିବୁ। ବୁଝିବା ଓ ବୁଝାଇବା ପାଇଁ ଏହା କେତେ ସହଜ କଥା। ତଥାପି ବାବା କହୁଛନ୍ତି, ସେଇମାନେ ହିଁ ବୁଝିବେ ଯେଉଁମାନେ କଳ୍ପ ପୂର୍ବେ ବୁଝିଥିବେ। ତୁମେ ଯେତେ ମୁଣ୍ଡ ପିଟିଲେ ମଧ୍ୟ ଅଧିକ ବୁଝି ହିଁ ପାରିବେ ନାହିଁ। ବାବା ଜ୍ଞାନ ତ ସମସ୍ତଙ୍କୁ ଏକାପରି ଦେଉଛନ୍ତି, କେଉଁଠି ବି ବସି ବାବାଙ୍କୁ ମନେ ପକାଇବାକୁ ହେବ। ସନ୍ମୁଖରେ ବ୍ରାହ୍ମଣୀ ନଥିଲେ ମଧ୍ୟ ତୁମେ ବାବାଙ୍କ ସ୍ମୃତିରେ ବସିପାରିବ। ଜାଣିଛ ଯେ ବାବାଙ୍କ ସ୍ମୃତି ଦ୍ୱାରା ହିଁ ଆମର ବିକର୍ମ ବିନାଶ ହେବ, ତେଣୁ ବାବାଙ୍କ ସ୍ମୃତିରେ ବସିଯିବା ଉଚିତ। କାହାକୁ ସନ୍ମୁଖରେ ବସାଇବାର ଆବଶ୍ୟକତା ନାହିଁ। ଖାଇବା ପିଇବା ସମୟରେ, ସ୍ନାନ ଆଦି କରିବା ସମୟରେ ବାବାଙ୍କୁ ମନେ ପକାଅ। କିଛି ସମୟ ପାଇଁ କେହି ସନ୍ମୁଖରେ ବସି ଯାଉଛନ୍ତି, ଏପରି ନୁହେଁ ଯେ ସେ ତୁମକୁ ସାହାଯ୍ୟ କରୁଛନ୍ତି ନା। ପ୍ରତ୍ୟେକଙ୍କୁ ନିଜକୁ ହିଁ ନିଜେ ସହଯୋଗ କରିବାକୁ ହେବ। ଈଶ୍ୱର ତ ମତ ଦେଇଛନ୍ତି କି ଏପରି ଏପରି କର, ତେବେ ତୁମର ବୁଦ୍ଧି ଦୈବୀ ହୋଇଯିବ। ଏହିଭଳି ଉତ୍ସାହିତ କରାଯାଇଥାଏ। ଶ୍ରୀମଦ୍ ସମସ୍ତଙ୍କୁ ଦେଇ ଚାଲିଛନ୍ତି। ଏହା ତ ନିଶ୍ଚିନ୍ତ ଯେ କାହାର ବୁଦ୍ଧି ବହୁତ ଧୀର, କାହାର ତୀକ୍ଷ୍ଣ ଥାଏ। ପରମ ପବିତ୍ର ବାବାଙ୍କ ସହିତ ଯୋଗ ଲାଗୁ ନାହିଁ, ତେଣୁ ବ୍ୟାଟେରୀ ଚାର୍ଜ ହେଉନାହିଁ। ବାବାଙ୍କର ଶ୍ରୀମଦ୍ ମାନୁ ନାହାନ୍ତି, ଯୋଗ ଲାଗୁ ହିଁ ନାହିଁ। ତୁମେ ଏବେ ଅନୁଭବ କରୁଛ ଆମର ବ୍ୟାଟେରୀ ଭର୍ତ୍ତି ହେଉଛି। ତମ ପ୍ରଧାନରୁ ସତ୍ୟପ୍ରଧାନ ନିଶ୍ଚୟ ହେବାକୁ ପଡ଼ିବ। ଏହି ସମୟରେ ତୁମକୁ ପରମାତ୍ମାଙ୍କର ଶ୍ରୀମଦ୍ ମିଳୁଛି। ଏ କଥା ଦୁନିଆରେ ବିଲକୁଲ କେହି ବୁଝି ନାହାନ୍ତି। ବାବା କହୁଛନ୍ତି, ମୋର ଏହି ମତ ଦ୍ୱାରା ତୁମେ ଦେବତା ହୋଇଯାଉଛ। ଏହାଠାରୁ ଶ୍ରେଷ୍ଠ ଜିନିଷ କିଛି ନାହିଁ। ସେଠାରେ ଏହି ଜ୍ଞାନ ରହିବ ନାହିଁ, ଏହା ମଧ୍ୟ ପୂର୍ବ ନିର୍ମିତ ଡ୍ରାମା। ତୁମକୁ ପୁରୁଷୋତ୍ତମ କରିବା ପାଇଁ ବାବା ସଙ୍ଗମରେ ହିଁ ଆସୁଛନ୍ତି, ଯାହାର ସ୍ମାରକୀ ପୁଣି ଭକ୍ତି ମାର୍ଗରେ ପାଳନ କରୁଛନ୍ତି, ଦଶହରା ମଧ୍ୟ ପାଳନ କରୁଛନ୍ତି। ଯେତେବେଳେ ବାବା ଆସନ୍ତି ସେତେବେଳେ ଦଶହରା ହୁଏ। 5000 ବର୍ଷ ପରେ ପ୍ରତ୍ୟେକ କଥାର ପୁନରାବୃତ୍ତି ହୋଇଥାଏ। ତୁମକୁ ହିଁ ଏହି ଈଶ୍ୱରୀୟ ମତ ଅର୍ଥାତ୍ ଶ୍ରୀମଦ୍ ମିଳୁଛି, ଯାହାଦ୍ୱାରା ତୁମେ ଶ୍ରେଷ୍ଠ ହେଉଛ। ତୁମର ଆତ୍ମା ସତ୍ୟପ୍ରଧାନ ଥିଲା, ତଳକୁ ଓହ୍ଲାଇ ଓହ୍ଲାଇ ତମ ପ୍ରଧାନ ଭ୍ରଷ୍ଟ ହୋଇଯାଇଛି। ପୁଣି ବାବା ବସି ଜ୍ଞାନ ଏବଂ ଯୋଗ ଶିଖାଇ ସତ୍ୟପ୍ରଧାନ ଶ୍ରେଷ୍ଠ କରାଉଛନ୍ତି। କହୁଛନ୍ତି, ତୁମେ ସିଡ଼ିର ତଳକୁ କିପରି ଓହ୍ଲାଉଛ। ଡ୍ରାମାର ଚକ୍ର ଗଢି ଚାଲିଛି। ଏହି ଡ୍ରାମାର ଆଦି ମଧ୍ୟ ଅନ୍ତକୁ କେହି ହେଲେ ଜାଣିନାହାନ୍ତି। ବର୍ତ୍ତମାନ ବାବା ବୁଝାଉଛନ୍ତି, ତେଣୁ ତୁମ ସ୍ମୃତିରେ ଆସୁଛି ନା। ପ୍ରତ୍ୟେକଙ୍କର ଜନ୍ମ କାହାଣୀ ତ ଶୁଣାଇ ପାରିବେ ନାହିଁ, କେଉଁଠି ଲେଖା ହୋଇନାହିଁ ଯେ ପଢ଼ିକରି ଶୁଣାଯିବ। ଏ କଥା ବାବା ବସି ବୁଝାଉଛନ୍ତି। ଏବେ ତୁମେ ବ୍ରାହ୍ମଣ ହୋଇଛ, ପୁଣି ଦେବତା ହେବ। ବାବା ବୁଝାଉଛନ୍ତି, ବ୍ରାହ୍ମଣ ଦେବତା କ୍ଷତ୍ରିୟ ତିନୋଟି ଧର୍ମ ମୁଁ ସ୍ଥାପନ କରୁଛି। ଏବେ ତୁମ ବୁଦ୍ଧିରେ ଅଛି, ଆମେ ବାବାଙ୍କ ଦ୍ୱାରା ବ୍ରାହ୍ମଣ ବଂଶୀ ହେଉଛୁ, ପୁଣି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ହେବୁ। ଯେଉଁମାନେ ଫେଲ୍ ହେଉଛନ୍ତି ସେମାନେ ଚନ୍ଦ୍ରବଂଶୀ ହୋଇଯାଉଛନ୍ତି। ତେବେ କେଉଁଥିରେ ଫେଲ୍ ହେଉଛନ୍ତି ଯୋଗରେ? ଜ୍ଞାନ ତ ବହୁତ ସହଜ କରି ବୁଝାଯାଉଛି। କିପରି ତୁମେ 84 ଜନ୍ମର ଚକ୍ର ଲଗାଉଛ? ମନୁଷ୍ୟ ତ 84 ଲକ୍ଷ କହିଦେଉଛନ୍ତି, ତେଣୁ କେତେ ଦୂରକୁ ଚାଲି ଯାଇଛନ୍ତି। ଏବେ ତୁମକୁ ଈଶ୍ୱରୀୟ ମତ ମିଳୁଛି। ଈଶ୍ୱର ତ ଥରେ ମାତ୍ର ଆସୁଛନ୍ତି, ତେଣୁ ତାଙ୍କର ମତ ମଧ୍ୟ ଥରେ ମାତ୍ର ମିଳିବ। ଆରମ୍ଭରୁ କେବଳ ଏକମାତ୍ର ଦେବୀ ଦେବତା ଧର୍ମ ହିଁ ଥିଲା। ନିଶ୍ଚୟ ସେମାନଙ୍କୁ ଈଶ୍ୱରୀୟ ମତ ମିଳିଥିଲା। ତା ପୂର୍ବରୁ ଥିଲା ସଙ୍ଗମ ଯୁଗ। ବାପା ଆସି ଦୁନିଆକୁ ବଦଳାଉଛନ୍ତି, ତୁମେ ଏବେ ବଦଳୁଛ। ବର୍ତ୍ତମାନ ତୁମକୁ ବାପା ପରିବର୍ତ୍ତନ କରୁଛନ୍ତି। ତୁମେ କହିବ, କଳ୍ପ କଳ୍ପ ଆମେ ପରିବର୍ତ୍ତନ ହୋଇ ଆସିଛୁ, ପରିବର୍ତ୍ତନ ହୋଇ ଚାଲିବୁ ମଧ୍ୟ। ଏହା ଚୈତନ୍ୟ ବ୍ୟାଟେରୀ ଅଟେ ନା? ତା ହେଲା ଜଳ ବ୍ୟାଟେରୀ। ପିଲାମାନେ ଜାଣିଛନ୍ତି ଯେ 5000 ବର୍ଷ ପରେ ବାପା ଆସିଛନ୍ତି, ଶ୍ରେଷ୍ଠରୁ ଶ୍ରେଷ୍ଠ ମତ ମଧ୍ୟ ଦେଉଛନ୍ତି। ସର୍ବୋଚ୍ଚ ଭଗବାନଙ୍କର ଶ୍ରେଷ୍ଠ ମତ ମିଳୁଛି, ଯାହାଦ୍ୱାରା ତୁମେ ଉଚ୍ଚ ପଦ ପାଉଛ। ତୁମ ପାଖକୁ କେହି ଆସିଲେ ତାଙ୍କୁ କୁହ, ତୁମେ ଈଶ୍ୱରଙ୍କର ସନ୍ତାନ ଅଟ ନା? ଈଶ୍ୱର ହେଉଛନ୍ତି ଶିବବାବା। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି ନା? ସେ ହେଉଛନ୍ତି ସଦ୍ଗତି ଦାତା। ତାଙ୍କର ତ ନିଜର ଶରୀର ନାହିଁ, ତେବେ କାହା ଦ୍ୱାରା ମତ ଦେଉଛନ୍ତି? ତୁମେ ମଧ୍ୟ ଆତ୍ମା, ଏହି ଶରୀର ଦ୍ୱାରା କଥାବାର୍ତ୍ତା କରୁଛ ନା? ଶରୀର ବିନା ତ ଆତ୍ମା କିଛି କରିପାରିବ ନାହିଁ। ନିରାକାର ବାବା ମଧ୍ୟ ଆସିବେ କିପରି? ଗାୟନ ମଧ୍ୟ ରହିଛି, ରଥରେ ଆସନ୍ତି। ତେବେ କିଏ କଣ ଆଉ କିଏ ଆଉ କଣ ସବୁ ଲେଖି ଦେଇଛନ୍ତି? ତ୍ରିମୂର୍ତ୍ତି ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ସୂକ୍ଷ୍ମ ବତନ ନିବାସୀ ଦେଖାଉଛନ୍ତି। ବାବା ବୁଝାଉଛନ୍ତି ଏସବୁ ହେଉଛି ସାକ୍ଷାତକାରର କଥା, ବାକି ସାରା ରଚନା ତ ଏଇଠାରେ ହିଁ ହେଉଛି ନା? ତେଣୁ ରଚୟିତା ବାବାଙ୍କୁ ମଧ୍ୟ ଏଠାକୁ ଆସିବାକୁ ପଡୁଛି। ପତିତ ଦୁନିଆରେ ହିଁ ଆସି ପବିତ୍ର କରିବାକୁ ହେବ। ଏଠାରେ ପିଲାମାନଙ୍କୁ ସିଧାସଳଖ ପବିତ୍ର କରାଉଛନ୍ତି, ବୁଝୁଛନ୍ତି, କିନ୍ତୁ ଜ୍ଞାନ ବୁଦ୍ଧିରେ ରହୁନାହିଁ, କାହାକୁ ବୁଝାଇ ପାରିବେ ନାହିଁ। ଶ୍ରୀମଦକୁ ଗ୍ରହଣ କରୁନାହାନ୍ତି, ତେଣୁ ଶ୍ରେଷ୍ଠରୁ ଶ୍ରେଷ୍ଠ ହୋଇପାରିବେ ନାହିଁ। ଯିଏ କିଛି ବୁଝୁ ହିଁ ନାହାନ୍ତି ସେ କି ପଦ ପାଇବେ? ଯେତେ ସେବା କରିବ ସେତେ ଉଚ୍ଚ ପଦ ପାଇବ। ବାବା କହୁଛନ୍ତି ଶରୀର ସହିତ ସର୍ବସ୍ୱ ସେବାରେ ଲଗାଇ ଦେବାକୁ ହେବ, ସବୁ ପ୍ରକାରର ସେବା କରିବାକୁ ହେବ। ବାବାଙ୍କ ସେବାରେ ଆମେ ସର୍ବସ୍ୱ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛୁ। ବହୁତ ମାତା କନ୍ୟା ଅଛନ୍ତି ଯେଉଁମାନେ କି ସେବା କରିବା ପାଇଁ ବିକଳ ହେଉଛନ୍ତି। ବାବା ଆମକୁ ମୁକ୍ତ କର, ଯାହାଦ୍ୱାରା କି ଆମେ ସେବାରେ ଲାଗିଯିବୁ, ଯେଉଁଥିରେ ବହୁତଙ୍କର କଲ୍ୟାଣ ହେବ। ସାରା ଦୁନିଆ ତ ଶାରୀରିକ ସେବା କରୁଛି, ତା ଦ୍ୱାରା ତ ସିଡି ତାଳକୁ ଖସି ଆସିଛନ୍ତି। ଏବେ ଏହି ଆତ୍ମିକ ସେବା ଦ୍ୱାରା ଆରୋହଣ କଳା ହେଉଛି। ପ୍ରତ୍ୟେକ ବୁଝିପାରୁଥିବେ ଅମୁକ ମୋ ଠାରୁ ଅଧିକ ସେବା କରୁଛି। ଭଲ ସେବା ଯୋଗ୍ୟ କନ୍ୟା ହୋଇଥିଲେ ସେଣ୍ଟର ମଧ୍ୟ ସମ୍ଭାଳି ପାରିବେ। ଶ୍ରେଣୀରେ କ୍ରମାନୁସାରେ ମଧ୍ୟ ବସନ୍ତି ନା? ଏଠାରେ ତ କ୍ରମାନୁସାରେ ବସାଯାଉ ନାହିଁ, କାରଣ ଦୁଃଖୀ ହୋଇଯିବେ। ବୁଝି ତ ପାରୁଛନ୍ତି ନା? ସେବା ନ କଲେ ନିଶ୍ଚୟ ପଦ ମଧ୍ୟ କମ୍ ହୋଇଯିବ। କ୍ରମ ଅନୁସାରେ ବହୁତ ପଦ ରହିଛି ନା, କିନ୍ତୁ ତା ହେଲା ସୁଖଧାମ, ଏହା ହେଉଛି ଦୁଃଖଧାମ। ସେଠାରେ କୌଣସି ରୋଗ ଆଦି ହେବ ନାହିଁ, ବୁଦ୍ଧିରେ ବିଚାର କରିବାକୁ ପଡିବ, ବୁଝିବା ଦରକାର। ମୁଁ ତ ବହୁତ କମ୍ ପଦ ପାଇବି, କାହିଁକି ନା ସେବା ତ କରୁନାହିଁ, ସେବା ଦ୍ୱାରା ହିଁ ପଦ ମିଳିପାରିବ, ନିଜର ଯାଞ୍ଚ କରିବାକୁ ହେବ। ପ୍ରତ୍ୟେକ ନିଜର ଅବସ୍ଥାକୁ ଜାଣିଛନ୍ତି। ମମା ବାବା ମଧ୍ୟ ସେବା କରି ଆସିଛନ୍ତି, ବହୁତ ଭଲ ଭଲ ସନ୍ତାନ ମଧ୍ୟ ଅଛନ୍ତି। ଯଦିଓ ଚାକିରି ବି କରିଛନ୍ତି, ସେମାନଙ୍କୁ କୁହାଯାଉଛି ଅଧା ଦରମାରେ ମଧ୍ୟ ଛୁଟି ନେଇ ସେବା କର, ଆପତ୍ତି ନାହିଁ। ଯିଏ ବାବାଙ୍କ ହୃଦୟରେ ଅଛନ୍ତି ସେମାନେ ତାଉସି ତଖତ ଅର୍ଥାତ ରାଜ୍ୟ ସିଂହାସନ ଉପରେ ପୁରୁଷାର୍ଥର କ୍ରମାନୁସାରେ ବସିଥାନ୍ତି। ସେହିପରି ବିଜୟ ମାଳାରେ ମଧ୍ୟ ଆସିଯାଇଥାନ୍ତି। ସମର୍ପଣ ବି ହେଉଛନ୍ତି, ସେବା ମଧ୍ୟ କରୁଛନ୍ତି, କେହି ତ ଅର୍ପଣ ହୋଇ ମଧ୍ୟ ସେବା କରୁନାହାନ୍ତି। ତେବେ ପଦ କମ୍ ହୋଇଯିବ ନା? ଏହି ରାଜଧାନୀ ଶ୍ରୀମଦ ଦ୍ୱାରା ସ୍ଥାପନ ହେଉଛି, ଏପରି କେବେ ଶୁଣିଛ? ପାଠପଢା ଦ୍ୱାରା ରାଜତ୍ୱ ସ୍ଥାପନ ହେଉଛି, ଏ କଥା କେବେ ଶୁଣିଛ ନା କେବେ ଦେଖିଛ? ହଁ, ଦାନ ପୁଣ୍ୟ କଲେ ରାଜାଙ୍କ ଘରେ ଜନ୍ମ ନେଇପାରିବେ, ବାକି ପାଠପଢା ଦ୍ୱାରା ରାଜପଦ ପାଇବା ଏପରି ତ କେବେ ଶୁଣି ନଥିବ, କାହାକୁ ଜଣା ମଧ୍ୟ ନାହିଁ। ବାପା ପୁଛଉଛନ୍ତି, ତୁମେମାନେ ହିଁ ପୁରା 84 ଜନ୍ମ ନେଉଛ, ତୁମକୁ ଏବେ ଉପରକୁ ଯିବାକୁ ହେବ, ବହୁତ ସହଜ ମଧ୍ୟ ଅଟେ। ତୁମେ ପୁରୁଷାର୍ଥର କ୍ରମାନୁସାରେ କଳ୍ପ କଳ୍ପ ଏହି କଥା ବୁଝୁଛ। ବାପା ୟାଦ ପ୍ୟାର ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଦେଉଛନ୍ତି, ଯିଏ ସେବା କରୁଛନ୍ତି ତାଙ୍କୁ ଅଧିକ ୟାଦ ପ୍ୟାର ଦେବେ। ତେଣୁ ନିଜର ଯାଞ୍ଚ କରିବାକୁ ହେବ ଯେ ମୁଁ ବାପାଙ୍କ ହୃଦୟରେ ବସିଛି, ମାଳାର ଦାନା ହୋଇପାରିବି? ଅପାଠୁଆ ନିଶ୍ଚିନ୍ତ ପାଠୁଆଙ୍କର ବୋଝ ଉଠାଇବେ। ବାବା ତ ବୁଝାଉଛନ୍ତି, କିନ୍ତୁ ପିଲାମାନେ ପୁରୁଷାର୍ଥ କଲେ ହେଲା, କିନ୍ତୁ ଡ୍ରାମାରେ ପାର୍ଟ ନଥିଲେ ଯେତେ ମୁଣ୍ଡ ପିଟିଲେ ବି ଚଢି ପାରିବେ ନାହିଁ, କୌଣସି ନା କୌଣସି ଗ୍ରହଚାରୀ ଲାଗିଯାଉଛି, ଅର୍ଥାତ୍ ବିଘ୍ନ ଆସିଯାଉଛି। ଦେହ ଅଭିମାନରୁ ପୁଣି ଅନ୍ୟ ବିକାର ଆସିଥାଏ। ଦେହ ଅଭିମାନ ହେଉଛି ମୁଖ୍ୟ ଏବଂ କଡ଼ା ବିମାରୀ। ସତ୍ୟ ଯୁଗରେ ଦେହ ଅଭିମାନର ନାମ ହିଁ ରହିବ ନାହିଁ, ସେଠାରେ ତ ତୁମେ ପ୍ରାରବ୍ଧ ଭୋଗ କରିବ। ଏ କଥା ବାପା ଏଇଠାରେ ହିଁ ବୁଝାଉଛନ୍ତି, ଆଉ କେହି ଏପରି ଶ୍ରୀମତ ଦେଉନାହାନ୍ତି ଯେ ତୁମକୁ ଆତ୍ମା ଭାବି କେବଳ ମୋତେ ମନେ ପକାଅ। ଏହା ହେଉଛି ମୁଖ୍ୟ କଥା ଲେଖିବା ଦରକାର। ନିରାକାର ଭଗବାନ କହୁଛନ୍ତି, ଏକା ମୋତେ ହିଁ ମନେ ପକାଅ, ନିଜକୁ ଆତ୍ମା ଭାବ, ନିଜ ଦେହକୁ ମଧ୍ୟ ମନେ ପକାଅ ନାହିଁ। ଯେପରି ଭକ୍ତିରେ ମଧ୍ୟ ଏକା ଶିବଙ୍କୁ ହିଁ ପୂଜା କରୁଛନ୍ତି, ଏବେ ଜ୍ଞାନ ମଧ୍ୟ କେବଳ ମୁଁ ହିଁ ଦେଉଛି, ବାକି ସବୁ ହେଉଛି ଭକ୍ତି। ଅବ୍ୟଭିଚାରୀ ଜ୍ଞାନ ଏକମାତ୍ର ହିଁ ଶ୍ରୀ ବାବାଙ୍କ ଠାରୁ ହିଁ ତୁମକୁ ମିଳୁଛି। ଏଠାରେ ତ ଜ୍ଞାନ ସାଗରଙ୍କ ଠାରୁ ରତ୍ନ ମିଳୁଛି, ସ୍ଥୂଳ ସାଗରର କଥା ନୁହେଁ। ଇଏ ତ ଜ୍ଞାନର ସାଗର ତୁମକୁ ଜ୍ଞାନ ରତ୍ନ ଦେଉଛନ୍ତି, ଯାହାଦ୍ୱାରା ତୁମେ ଦେବତା ହେଉଛ। ଶାସ୍ତ୍ରରେ ତ କଣ କଣ ସବୁ ଲେଖି ଦେଇଛନ୍ତି, ସାଗରରୁ ଦେବତାମାନେ ବାହାରିଲେ ପୁଣି ରତ୍ନର ଥାଳି ଉପହାର ଦେଲେ, ଏହି ଜ୍ଞାନ ସାଗର ତୁମକୁ ରତ୍ନ ଦେଉଛନ୍ତି, ତୁମେ ଜ୍ଞାନ ରତ୍ନ ଗ୍ରହଣ କରୁଛ। ଆଗରୁ ପଥର ଖୁଣ୍ଟୁ ଥିଲ, ତେଣୁ ପଥର ବୁଦ୍ଧି ହୋଇଯାଇଥିଲ, ଏବେ ରତ୍ନ ଗ୍ରହଣ କରିବା ଦ୍ୱାରା ତୁମେ ପାରସ ବୁଦ୍ଧି ହୋଇଯାଉଛ। ପାରସନାଥ ହେଉଛ ନା? ଏହି ପାରସନାଥ ଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ ଥିଲେ। ଭକ୍ତି ମାର୍ଗରେ ତ ଅନେକ ନାମ ଅନେକ ଚିତ୍ର ତିଆରି କରିଦେଇଛନ୍ତି, ବାସ୍ତବରେ ଲକ୍ଷ୍ମୀ ନାରାୟଣ ବା ପାରସନାଥ ଏକ ହିଁ ଅଟନ୍ତି। ନେପାଳରେ ପଶୁପତିନାଥଙ୍କର ମେଳା ଲାଗେ, ସେ ମଧ୍ୟ ପାରସନାଥ ହିଁ ଅଟନ୍ତି। ଆଚ୍ଛା, ମିଠ ମିଠ ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1, ବାବା ଦେଇଥିବା ଜ୍ଞାନ ରତ୍ନକୁ ହିଁ ଧାରଣ କରିବାକୁ ହେବ, ପଥର ଗୁଡିକୁ ନୁହେଁ। ଦେହ ଅଭିମାନ ରୂପୀ କଡ଼ା ବିମାରୀରୁ ନିଜକୁ ସୁରକ୍ଷିତ ରଖିବାକୁ ହେବ। ନମ୍ବର 2, ନିଜର ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଚାର୍ଜ କରିବା ପାଇଁ ପାୱାର ହାଉସ ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ। ଆତ୍ମ ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କରିବାକୁ ହେବ, ନିର୍ଭୟ ହୋଇ ରହିବାକୁ ହେବ। ବରଦାନ ଦାତାପଣିଆର ଭାବନା ଦ୍ୱାରା ଇଚ୍ଛା ମାତ୍ରର ଅବିଦ୍ୟା ସ୍ଥିତିର ଅନୁଭବ କରୁଥିବା ତୃପ୍ତ ଆତ୍ମା ଭବ। ସର୍ବଦା ଏହି ଲକ୍ଷ୍ୟ ରଖ ଯେ ମୋତେ ଦାତାଙ୍କର ସନ୍ତାନ ହୋଇ ସର୍ବ ଆତ୍ମାମାନଙ୍କୁ ଦେବାକୁ ହେବ। ଏହିଭଳି ଦାତାପଣିଆର ଭାବନା ରଖିବା ଦ୍ୱାରା ସମ୍ପୂର୍ଣ୍ଣ ଆତ୍ମା ହୋଇଯିବ ଏବଂ ଯିଏ ସମ୍ପୂର୍ଣ୍ଣ ହୋଇଥାଏ ସେ ସର୍ବଦା ତୃପ୍ତ ହୋଇଥାଏ ଅର୍ଥାତ୍ ସନ୍ତୁଷ୍ଟ ରହିଥାଏ। ମୁଁ ସମସ୍ତଙ୍କୁ ଦେଲାବାଲା ଦାତାଙ୍କର ସନ୍ତାନ ଅଟେ ଏବଂ ଦେବା ହିଁ ନେବ ଅଟେ। ଏହି ଭାବନା ସର୍ବଦା ନିର୍ବିଘ୍ନ ତଥା ଇଚ୍ଛା ମାତ୍ରାର ଅବିଦ୍ୟା ସ୍ଥିତିର ଅନୁଭବ କରାଇଥାଏ। ସର୍ବଦା ଗୋଟିଏ ହିଁ ଲକ୍ଷ୍ୟ ଆଡ଼କୁ ଦୃଷ୍ଟି ରହିବା ଦରକାର ଏବଂ ସେହି ଲକ୍ଷ୍ୟ ହେଲା ବିନ୍ଦୁ। ଅନ୍ୟ କୌଣସି କଥାର ବିସ୍ତାରକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଶୁଣୁଥିଲେ ମଧ୍ୟ ଶୁଣ ନାହିଁ। ସ୍ଲୋଗାନ ବୁଦ୍ଧି ବା ସ୍ଥିତି ଯଦି ଦୁର୍ବଳ ଅଟେ ତେବେ ତାର କାରଣ ହେଲା ବ୍ୟର୍ଥ ସଂକଳ୍ପ। ଅବ୍ୟକ୍ତ ଇସାରା ଏବେ ସମ୍ପୂର୍ଣ୍ଣ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତ ହେବା ପାଇଁ କର୍ମର ଇଚ୍ଛା କିତାବରୁ ମୁକ୍ତ ହୁଅ। ସେବାରେ ମଧ୍ୟ ସେବାର ବନ୍ଧନରେ ବାନ୍ଧି ହେଉଥିବା ସେବାଧାରୀ ନୁହେଁ, ବନ୍ଧନ ମୁକ୍ତ ହୋଇ ସେବା କର ଅର୍ଥାତ୍ ବିନାଶୀ ରାଜକୀୟ ଇଚ୍ଛା ଗୁଡ଼ିକ ଠାରୁ ମୁକ୍ତ ହୁଅ। ଯେପରି ଦେହର ବନ୍ଧନ ଦେହର ସମ୍ବନ୍ଧର ବନ୍ଧନ ରହିଥାଏ ସେହିପରି ସେବାରେ ସ୍ୱାର୍ଥଭାବ ରଖିବା ମଧ୍ୟ ବନ୍ଧନ ଅଟେ ଯାହାକି କର୍ମାତୀତ ହେବାରେ ବିଘ୍ନ ପକାଇଥାଏ। ତେଣୁ କର୍ମାତୀତ ହେବା ଅର୍ଥ ଏସବୁ ରାଜକୀୟ ଅର୍ଥାତ୍ ସୂକ୍ଷ୍ମ ହିସାବ କିତାବ ଠାରୁ ମଧ୍ୟ ମୁକ୍ତ ହେବା। ଆଚ୍ଛା, ଓମ୍ ଶାନ୍ତି।